ଆକାଶବାଣୀ ସମ୍ବାଦ ପଢୁଛନ୍ତି ସୁବାସ ଚନ୍ଦ୍ର ଶତପଥୀ। ମୁଖ୍ୟ ସମ୍ବାଦ, ମହାକୁମ୍ଭ 2025 ଏକତା ଓ ସମାନତାର ପ୍ରକୃତ ମୂଲ୍ୟବୋଧକୁ ପ୍ରତିଫଳନ କରିବା ସହିତ ସମଗ୍ର ଦେଶକୁ ପଥ ପ୍ରଦର୍ଶନ କରିବ, କହିଲେ ପ୍ରଧାନମନ୍ତ୍ରୀ। ଦେଶର ସମ୍ବିଧାନକୁ ପ୍ରଗତିଶୀଳ, ସମାବେଶୀ ଓ ପରିବର୍ତ୍ତନଶୀଳ ଭାବେ ଅଭିହିତ କରିବା ସହ ଏହା ଜନସାଧାରଣଙ୍କ ଇଚ୍ଛାଶକ୍ତିର ପ୍ରତିଫଳନ ବୋଲି ଲୋକସଭାରେ ମତବ୍ୟକ୍ତ କଲେ ପ୍ରତିରକ୍ଷା ମନ୍ତ୍ରୀ। ଭାରତ ଓ ସଂଯୁକ୍ତ ଆରବ ଏମିରେଟ୍ସ ମଧ୍ୟରେ ପ୍ରତିରକ୍ଷା ଓ ନିରାପତ୍ତା ସହଯୋଗକୁ ଅଧିକ ସଶକ୍ତ କରିବା ଉପରେ ଗୁରୁତ୍ୱାରୋପ କଲେ ବୈଦେଶିକ ବ୍ୟାପାର ମନ୍ତ୍ରୀ। ପିଏମ୍ ମାତୃବନ୍ଦନା ଯୋଜନାରେ ଗତ 7 ବର୍ଷ ମଧ୍ୟରେ 64 ଲକ୍ଷ ହିତାଧିକାରୀଙ୍କୁ ପ୍ରଦାନ କରାଯାଇଛି 18,854 କୋଟି ଟଙ୍କା ଏବଂ ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫିର ଫାଇନାଲରେ ପ୍ରଥମ ଦଳ ଭାବେ ପ୍ରବେଶ କଲା ମୁମ୍ବାଇ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଉତ୍ତରପ୍ରଦେଶର ପ୍ରୟାଗରାଜଠାରେ ମହାକୁମ୍ଭ 2025କୁ ଔପଚାରିକ ଭାବେ ଉଦ୍ଘାଟନ କରିଛନ୍ତି। ଏହି ମହାକୁମ୍ଭ ଆନୁଷ୍ଠାନିକ ଭାବେ ଆସନ୍ତା ଜାନୁଆରୀ 13 ତାରିଖରୁ ଆରମ୍ଭ ହୋଇ ଫେବୃଆରୀ 26 ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ଅବସରରେ ସେଠାରେ ଆୟୋଜିତ ଏକ ଜନସମାବେଶକୁ ଉଦ୍ବୋଧନ ଦେଇ ଶ୍ରୀ ମୋଦି କହିଛନ୍ତି, ମହାକୁମ୍ଭ 2025 ଏକତା ଓ ସମାନତାର ଏଭଳି ଏକ ମହାଯଜ୍ଞ ହେବ ଯାହାକି ଏକ ଭାରତ ଶ୍ରେଷ୍ଠ ଭାରତର ପ୍ରକୃତ ମୂଲ୍ୟବୋଧକୁ ପ୍ରତିଫଳନ କରିବା ସହିତ ସମଗ୍ର ଦେଶକୁ ପଥ ପ୍ରଦର୍ଶନ କରିବ। ମହାକୁମ୍ଭ ସମୟରେ ଏହି ପବିତ୍ର ପ୍ରୟାଗରାଜଠାରେ ଏକ ନୂତନ ଇତିହାସ ସୃଷ୍ଟି ହେବ। ଜାତି ବର୍ଣ୍ଣଭିତ୍ତିକ ସମସ୍ତ ଅସମାନତାକୁ ପରିସମାପ୍ତ କରି ଏହା ସାମୂହିକ ଶକ୍ତିର ପ୍ରତୀକ ଭାବେ ଉଭା ହେବ, ଯାହାକି ଏକ ବିରଳ ଘଟଣା ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ପୂର୍ବ ସରକାରଙ୍କୁ ଆକ୍ଷେପ କରି ଶ୍ରୀ ମୋଦି କହିଛନ୍ତି, ୟୁପିଏ ସରକାରଙ୍କ ଶାସନ ଅମଳରେ ମହାକୁମ୍ଭକୁ ଉପଯୁକ୍ତ ଗୁରୁତ୍ୱ ଦିଆଯାଉ ନଥିଲା, କାରଣ ଏହା ଭାରତୀୟ ସଂସ୍କୃତି ଭିତ୍ତିକ ନଥିଲା। ମାତ୍ର ବର୍ତ୍ତମାନର ସରକାର ଦେଶର ସଂସ୍କୃତିକୁ ଉଜ୍ଜୀବିତ ରଖିବା ସହ ସହରଗୁଡ଼ିକ ମଧ୍ୟରେ ସଂଯୋଗୀକରଣ ଏବଂ ମହାକୁମ୍ଭକୁ ସଫଳ ଭାବେ ଆୟୋଜନ କରିବା ଦିଗରେ ବିଭିନ୍ନ ପଦକ୍ଷେପ ନେଇଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ 5,500 କୋଟି ଟଙ୍କା ମୂଲ୍ୟର ବିଭିନ୍ନ ରେଳ, ସଡ଼କ ଓ ଅନ୍ୟାନ୍ୟ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି। ଏହି ଜନକଲ୍ୟାଣକାରୀ ପ୍ରକଳ୍ପଗୁଡ଼ିକ ମାଧ୍ୟମରେ ପ୍ରୟାଗରାଜକୁ ସଂଯୋଗୀକରଣ ଏବଂ ସେଠାରେ ମୌଳିକ ଢାଞ୍ଚାକୁ ପ୍ରୋତ୍ସାହନ ଦେବା ଦିଗରେ କାର୍ଯ୍ୟ କରିବ। ଭାରତୀୟ ସମ୍ଭିଧାନର 75 ବର୍ଷ ଗୌରବମୟ ଯାତ୍ରା ଉପରେ ଆଜିଠାରୁ ଲୋକସଭାରେ ଏକ ସ୍ୱତନ୍ତ୍ର ଆଲୋଚନା ଆରମ୍ଭ ହୋଇଛି। ଆଲୋଚନା ଆରମ୍ଭ କରି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି, ଜୀବନର ସାମାଜିକ, ଅର୍ଥନୈତିକ, ରାଜନୈତିକ ଏବଂ ସାଂସ୍କୃତିକ ଦିଗଗୁଡ଼ିକୁ ସ୍ପର୍ଶ କରିବା ସହ ଦେଶ ନିର୍ମାଣ ଦିଗରେ ଭାରତର ସମ୍ଭିଧାନ ପଥ ପରିଷ୍କାର କରିଛି। ସମ୍ଭିଧାନ ଦେଶର ସଭ୍ୟତା ମୂଲ୍ୟବୋଧର ପ୍ରତିଫଳନ ବୋଲି ସେ କହିଛନ୍ତି। ଶ୍ରୀ ସିଂ କହିଛନ୍ତି, 75 ବର୍ଷ ପୂର୍ବେ ନୂତନ ଭାବେ ସ୍ୱାଧୀନତା ପାଇଥିବା ଭାରତର ସମ୍ଭିଧାନ ପ୍ରସ୍ତୁତ କରିବା ଲାଗି ସାମ୍ବିଧାନିକ ପରିଷଦ ସମସ୍ତ ପ୍ରକ୍ରିୟା ଶେଷ କରିଥିଲେ। 3 ବର୍ଷର ବିସ୍ତୃତ ଆଲୋଚନା ତଥା ତର୍କବିତର୍କ ପରେ ଦେଶକୁ ଏହି ସମ୍ଭିଧାନ ପ୍ରାପ୍ତ ହୋଇଛି। ଆମର ସମ୍ଭିଧାନ ସାମ୍ବିଧାନିକ ପରିଷଦ ଦ୍ୱାରା ସୃଷ୍ଟ କେବଳ ଏକ ସରକାରୀ ଦସ୍ତାବିଜ୍ ନୁହେଁ, ବରଂ ଏହା ଜନସାଧାରଣଙ୍କ ଇଚ୍ଛାଶକ୍ତିର ପ୍ରତିଫଳନ ବୋଲି ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି। ଏହି ଅବସରରେ ବିରୋଧୀ କଂଗ୍ରେସ ଦଳକୁ ଆକ୍ଷେପ କରି ଶ୍ରୀ ସିଂ କହିଛନ୍ତି, ଗତ କିଛି ବର୍ଷ ଧରି ଦେଶର ସମ୍ଭିଧାନକୁ ନେଇ ଆକ୍ଷେପ ପ୍ରତିଆକ୍ଷେପ ଜାରି ରହିଛି। ସମ୍ଭିଧାନ କେବଳ କୌଣସି ଏକ ଗୋଟିଏ ଦଳର ଅବଦାନ ନୁହେଁ, ବରଂ ଏହା ଭାରତୀୟ ମୂଲ୍ୟବୋଧର ଏକ ପରିବର୍ତ୍ତନଶୀଳ ଦସ୍ତାବିଜ୍ ବୋଲି ସେ କହିଛନ୍ତି। ଶ୍ରୀ ସିଂ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ସରକାର ସବ୍କା ସାଥ୍ ସବ୍କା ବିକାଶ, ସବ୍କା ବିଶ୍ୱାସ ଓ ସବ୍କା ପ୍ରୟାସ ଭାବନା ସହ ସଫଳତାର ସହ କାର୍ଯ୍ୟ କରୁଛନ୍ତି। ସରକାର ବର୍ତ୍ତମାନ ସମ୍ଭିଧାନରେ ଲିଖିତ ଧର୍ମ ଅନୁଯାୟୀ ଜନସାଧାରଣଙ୍କ କଲ୍ୟାଣ ଲାଗି ବିଭିନ୍ନ ପଦକ୍ଷେପ ନେଉଛନ୍ତି। ଶ୍ରୀ ସିଂ କହିଛନ୍ତି, ଭାରତୀୟ ସମ୍ଭିଧାନ ହେଉଛି ପ୍ରଗତିଶୀଳ, ସମାବେଶୀ ଓ ପରିବର୍ତ୍ତନଶୀଳ। ଭାରତ ଏଭଳି ଏକ ଦେଶ ଯେଉଁଠାରେ ଏକ ଗରିବ ପରିବାରରେ ଜନ୍ମଗ୍ରହଣ କରିଥିବା ବ୍ୟକ୍ତି ମଧ୍ୟ ଦେଶର ରାଷ୍ଟ୍ରପତି କିମ୍ବା ପ୍ରଧାନମନ୍ତ୍ରୀ ଆସନ ଅଳଙ୍କୃତ କରିପାରେ। ସେ କହିଛନ୍ତି, ସମ୍ଭିଧାନ ପ୍ରସ୍ତୁତ କରିବା ପ୍ରକ୍ରିୟାରେ ସାମିଲ ଥିବା ଅନେକ ନେତୃବୃନ୍ଦଙ୍କର ଅବଦାନକୁ ଜାଣିଶୁଣି ଅଣଦେଖା କରାଯାଇଛି। ମଦନମୋହନ ମାଲବ୍ୟ, ଲାଲା ଲଜପତ ରାୟ, ଭଗତ ସିଂ, ବୀର ସବରକରଙ୍କ ଭଳି ନେତୃବୃନ୍ଦଙ୍କର ଭାବନା ଦେଶର ସମ୍ଭିଧାନକୁ ଅଧିକ ସଶକ୍ତ କରିଛି ବୋଲି ପ୍ରତିରକ୍ଷା ମନ୍ତ୍ରୀ ମତବ୍ୟକ୍ତ କରିଛନ୍ତି। ଆଲୋଚନାରେ ଅଂଶଗ୍ରହଣ କରି କଂଗ୍ରେସ ନେତା ପ୍ରିୟଙ୍କା ଗାନ୍ଧି ଭଦ୍ରା କହିଛନ୍ତି, ନାଗରିକଙ୍କୁ ସର୍ବଦା ସୁରକ୍ଷା ଓ ମୌଳିକ ଅଧିକାର ଯୋଗାଇଦେବା ଦିଗରେ ସମ୍ଭିଧାନର ଏକ ଉଲ୍ଲେଖନୀୟ ଭୂମିକା ରହିଛି। ସେହିଭଳି ସମାଜବାଦୀ ପାର୍ଟିର ଅଖିଳେଶ ଯାଦବ ସମ୍ଭିଧାନକୁ ଗଣତନ୍ତ୍ରର ଆତ୍ମା ବୋଲି ବର୍ଣ୍ଣନା କରିଛନ୍ତି। ଆଜିକାର ଆଲୋଚନାରେ ତୃଣମୂଳ କଂଗ୍ରେସ, ଡିଏମ୍କେ, ଜନତା ଦଳ ସଂଯୁକ୍ତ, ଟିଡିପି ଆଦି ଦଳର ନେତୃବୃନ୍ଦ ଅଂଶଗ୍ରହଣ କରି ଭାରତୀୟ ସମ୍ଭିଧାନର ଏହି ଗୌରବମୟ ଯାତ୍ରା ଉପରେ ନିଜ ନିଜର ସୁଚିନ୍ତିତ ମତବ୍ୟକ୍ତ କରିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ସଂଯୁକ୍ତ ଆରବ ଏମିରେଟ୍ ସହିତ ପ୍ରତିରକ୍ଷା ଓ ନିରାପତ୍ତା ସହଯୋଗକୁ ଅଧିକ ସୁଦୃଢ଼ କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି। ଆଜି ନୂଆଦିଲ୍ଲୀଠାରେ ଆରମ୍ଭ ହୋଇଥିବା ପଞ୍ଚଦଶତମ ଭାରତ ୟୁଏଇ ଯୁଗ୍ମ ଆୟୋଗ ବୈଠକରେ ଉଦ୍ବୋଧନ ଦେଇ ସେ ଏହା କହିଛନ୍ତି। ଦୁଇ ଦେଶ ନିଜ ନିଜ ଅଞ୍ଚଳର ସ୍ଥିରତା, ନିରାପତ୍ତା ଓ ସମୃଦ୍ଧି ବଜାୟ ରଖିବା ଦିଗରେ ଏହି ବୈଠକରେ ସହମତ ହୋଇଛନ୍ତି। ପିଏମ୍ ମାତୃବନ୍ଦନା ଯୋଜନାରେ ବର୍ତ୍ତମାନ ସୁଦ୍ଧା 18,854 କୋଟି ଟଙ୍କା ମଞ୍ଜୁର କରାଯାଇଛି ବୋଲି ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଅନ୍ନପୂର୍ଣ୍ଣା ଦେବୀ କହିଛନ୍ତି। ଆଜି ଲୋକସଭାରେ ଏ ସମ୍ପର୍କିତ ଏକ ପ୍ରଶ୍ନର ଉତ୍ତର ଦେଇ ସେ କହିଛନ୍ତି, 2017 ମସିହାରୁ ଆରମ୍ଭ ହୋଇଥିବା ଏହି ଯୋଜନା ଦ୍ୱାରା 3,64,00,000 ହିତାଧିକାରୀ ଉପକୃତ ହୋଇଛନ୍ତି। ଏହି ଯୋଜନାରେ ଅନ୍ଲାଇନ୍ ପଞ୍ଜୀକରଣ କରିବା ଲାଗି ସରକାର ଅନେକ ପଦକ୍ଷେପ ନେଇଛନ୍ତି। ଏହି ଯୋଜନା ଅଧୀନରେ ପ୍ରତ୍ୟକ୍ଷ ସୁବିଧା ହସ୍ତାନ୍ତର ପ୍ରକ୍ରିୟା ଦ୍ୱାରା ହିତାଧିକାରୀମାନଙ୍କୁ ଆର୍ଥିକ ସୁବିଧା ଯୋଗାଇ ଦିଆଯିବା ସହିତ ଗର୍ଭବତୀ ମହିଳାମାନଙ୍କୁ 6,000 ଟଙ୍କା ଲେଖାଏଁ ସହାୟତା ଦିଆଯାଉଛି। ଏତଦ୍ବ୍ୟତୀତ ଦ୍ୱିତୀୟ ଶିଶୁକନ୍ୟା ଜନ୍ମ ହେବା ପରେ ସମ୍ପୃକ୍ତ ମହିଳାଙ୍କୁ ମଧ୍ୟ 6,000 ଟଙ୍କା ସହାୟତା ଯୋଗାଇ ଦିଆଯାଉଛି ବୋଲି ମନ୍ତ୍ରୀ କହିଛନ୍ତି। ଦେଶରେ ଗତ 10 ବର୍ଷ ମଧ୍ୟରେ ଗମନାଗମନ ଭିତ୍ତିଭୂମି କ୍ଷେତ୍ରରେ ଉଲ୍ଲେଖନୀୟ ଅଭିବୃଦ୍ଧି ହାସଲ ହୋଇଛି। ଅର୍ଥ ରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧୁରୀ ଆଜି ନୂଆଦିଲ୍ଲୀଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ଉଦ୍ବୋଧନ ଦେଇ ଏହା କହିଛନ୍ତି। ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ସରକାର ଏହି କ୍ଷେତ୍ରର ସାମଗ୍ରିକ ବିକାଶ ଲାଗି ବହୁବିଧ ପଦକ୍ଷେପ ନେବା ଦ୍ୱାରା ଜାତୀୟ ରାଜପଥ ନେଟୱାର୍କ 1.6 ଗୁଣା ବୃଦ୍ଧି ପାଇଛି। 2014 ମସିହାରେ ଦେଶରେ ପ୍ରାୟ 91,287 କିଲୋମିଟର ଜାତୀୟ ରାଜପଥ ଥିବାବେଳେ ଚଳିତ ବର୍ଷ ନଭେମ୍ବର ସୁଦ୍ଧା ଏହା 1,46,195 କିଲୋମିଟରକୁ ବୃଦ୍ଧି ପାଇଛି ବୋଲି ସେ କହିଛନ୍ତି। ସେ କହିଛନ୍ତି, ଭାରତମାଳା ପ୍ରକଳ୍ପ ଅଧୀନରେ ପ୍ରଥମ ପର୍ଯ୍ୟାୟରେ 34,800 କିଲୋମିଟର ଜାତୀୟ ରାଜପଥ ନିର୍ମାଣ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା। ସେଥିମଧ୍ୟରୁ ପ୍ରାୟ 18,714 କିଲୋମିଟର ରାସ୍ତା ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି ବୋଲି ଶ୍ରୀ ଚୌଧୁରୀ କହିଛନ୍ତି। ଶ୍ରୀଲଙ୍କା ରାଷ୍ଟ୍ରପତି ଅନୁରା କୁମାର ଦିଶା ନାୟକ ଆସନ୍ତା 15 ତାରିଖରୁ 3-ଦିନିଆ ଭାରତ ଗସ୍ତରେ ଆସିବେ। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ରନ୍ଧୀର ଜୟସ୍ୱାଲ ଆଜି ନୂଆଦିଲ୍ଲୀଠାରେ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ଶ୍ରୀଲଙ୍କା ରାଷ୍ଟ୍ରପତି ଭାବେ ନିର୍ବାଚିତ ହେବା ପରେ ଶ୍ରୀ ଦିଶା ନାୟକଙ୍କର ଏହା ହେଉଛି ପ୍ରଥମ ଭାରତ ଗସ୍ତ। ତାଙ୍କର ଏହି ଗସ୍ତ କାଳରେ ଶ୍ରୀ ଦିଶା ନାୟକ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବା ସହ ଆପୋଷ ସ୍ୱାର୍ଥଜଡ଼ିତ ବିଭିନ୍ନ ଦ୍ୱିପକ୍ଷୀୟ, ଆଞ୍ଚଳିକ ତଥା ଆନ୍ତର୍ଜାତିକ ସମସ୍ୟା ଉପରେ କଥାବାର୍ତ୍ତା କରିବେ। ଏହାଛଡ଼ା ଶ୍ରୀଲଙ୍କା ରାଷ୍ଟ୍ରପତି ନୂଆଦିଲ୍ଲୀରେ ଆୟୋଜିତ ହେବାକୁ ଥିବା ଏକ ବ୍ୟବସାୟିକ ସମାରୋହରେ ଅଂଶଗ୍ରହଣ କରିବା ସହ ବୋଧଗୟା ପରିଦର୍ଶନ କରିବେ। ଭାରତ ଫିଲିପାଇନ୍ ସାମୁଦ୍ରିକ କଥାବାର୍ତ୍ତା ଆଜି ମାନିଲାଠାରେ ଆରମ୍ଭ ହୋଇଛି। ଏହି ଅବସରରେ ଦୁଇ ଦେଶ ମଧ୍ୟରେ ସାମୁଦ୍ରିକ କ୍ଷେତ୍ରରେ ସହଯୋଗ ବୃଦ୍ଧି କରିବା ସହ ଦେଖାଦେଉଥିବା ବିଭିନ୍ନ ସମସ୍ୟାର ସମାଧାନ ଦିଗରେ ଆଲୋଚନା କରାଯାଇଛି। ପରବର୍ତ୍ତୀ ବୈଠକ ଆସନ୍ତା ବର୍ଷ ନୂଆଦିଲ୍ଲୀରେ ହେବ ବୋଲି ଉଭୟ ପକ୍ଷ ସହମତ ହୋଇଛନ୍ତି। ମୁମ୍ବାଇ ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫିର ଫାଇନାଲରେ ପ୍ରବେଶ କରିଛି। ଆଜି ବେଙ୍ଗାଲୁରୁର ଏମ୍ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଅନୁଷ୍ଠିତ ସେମିଫାଇନାଲ ମ୍ୟାଚ୍ରେ ମୁମ୍ବାଇ ବରୋଦାକୁ 6 ୱିକେଟ୍ରେ ପରାସ୍ତ କରିଛି। ମୁମ୍ବାଇ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ବରୋଦା ପ୍ରଥମେ ବ୍ୟାଟିଂ କରି 20 ଓଭରରେ 7 ୱିକେଟ୍ ହରାଇ 158 ରନ୍ କରିଥିଲା। ଏହାର ଜବାବରେ ମୁମ୍ବାଇ 17 ଓଭର 2 ବଲ୍ରେ 4 ୱିକେଟ୍ ହରାଇ 164 ରନ୍ ସଂଗ୍ରହ କରିଥିଲା। ଦଳ ପକ୍ଷରୁ ଅଜିଙ୍କ୍ୟ ରାହାଣେ ମାତ୍ର 56 ବଲ୍ରୁ ସର୍ବାଧିକ 98 ରନ୍ ସଂଗ୍ରହ କରିଛନ୍ତି। ମହାକୁମ୍ଭ 2025 ଏକତା ଓ ସମାନତାର ପ୍ରକୃତ ମୂଲ୍ୟବୋଧକୁ ପ୍ରତିଫଳନ କରିବା ସହିତ ସମଗ୍ର ଦେଶକୁ ପଥ ପ୍ରଦର୍ଶନ କରିବ କହିଲେ ପ୍ରଧାନମନ୍ତ୍ରୀ। ଦେଶର ସମ୍ଭିଧାନକୁ ପ୍ରଗତିଶୀଳ, ସମାବେଶୀ ଓ ପରିବର୍ତ୍ତନଶୀଳ ଭାବେ ଅଭିହିତ କରିବା ସହ ଏହା ଜନସାଧାରଣଙ୍କ ଇଚ୍ଛାଶକ୍ତିର ପ୍ରତିଫଳନ ବୋଲି ଲୋକସଭାରେ ମତବ୍ୟକ୍ତ କଲେ ପ୍ରତିରକ୍ଷା ମନ୍ତ୍ରୀ। ଏବଂ ସୟଦ ମୁସ୍ତାକ ଅଲି ଟ୍ରଫିର ଫାଇନାଲରେ ପ୍ରଥମ ଦଳ ଭାବେ ପ୍ରବେଶ କଲା ମୁମ୍ବାଇ। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ ନ୍ୟୁଜ୍ ଅନ୍ ଏଆଇଆର୍ .gov.in ୱେବସାଇଟ୍ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ରେ ଲଗ୍ଇନ୍ କରିପାରିବେ।